ରାଜେନ୍ଦ୍ର ପ୍ରସାଦ ଦାସଙ୍କ ରଚିତ ମନ୍ଦାରଗଡ଼ର ମମତାମୟୀ। ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା। କ'ଣ ଗୋଟେ ବିକଟାଳ ରଡ଼ି ଶୁଣିଥିବା ପରି ଲାଗିଲା। ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଲା। ଘନ ଘନ ବିଜୁଳି, ଘଡ଼ଘଡ଼ି, ସାଇଁ ସାଇଁ ପବନ, କିଟିକିଟି ଅନ୍ଧାର। ସକାଳୁ ପ୍ରାୟ 200 କିଲୋମିଟର ସେ ଆସିଛି, ପ୍ରତାପପୁର କଲେଜର ମୁଖ୍ୟ ଅତିଥି। ଖାଲି କଥା ଦେଇଥିଲା ବୋଲି ସେ ସକାଳୁ ଭୁବନେଶ୍ୱର ଛାଡ଼ିଥିଲା, ଯଦିଓ ଜାଣିଥିଲା ଯେକୌଣସି ମୁହୂର୍ତ୍ତରେ ଝଡ଼ଟା ଆସିଯିବ। ପ୍ରତାପପୁର ଆଉ 70 କିଲୋମିଟର ଅଛି, ଗାଡ଼ିଟା ବିଗିଡ଼ିଗଲା। ସେ ଓ ଡ୍ରାଇଭର ବର୍ଷା ଭିତରେ ଗାଡ଼ିଟାକୁ ଠେଲି ଠେଲି 0.5 କିଲୋମିଟର ନେଲା ପରେ ଅଟକିବାକୁ ବାଧ୍ୟ ହେଲେ। ରାସ୍ତାଟା କଟି ଯାଇଥିଲା, ହାତେ ଗହୀର, ଦିହାତ ଚଉଡ଼ାର ଘୁ ଘୁ ହୋଇ ପାଣି ସୁଅ ଛୁଟୁଥିଲା। ତିନ୍ତି ବୁଡ଼ି ସାହାଯ୍ୟର ସନ୍ଧାନରେ 1.5 କିଲୋମିଟର ଚାଲି ଚାଲି ମନ୍ଦାରଗଡ଼ର ଶ୍ରୀଚନ୍ଦନ ଦୁଆରେ ଛିଡ଼ା ହୋଇଥିଲା। ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ର, ତ୍ରିପଣ୍ଡ କଳା, ଠିଆ ଠିଆ ଟାଣସ ବାଳ, ଚିତାବାଘ ପରି ଆଖି ସ୍ଥିର, ଗଭୀର ଜଳନ୍ତା ଦୁଇଟା ଆଖି, ବାଘୁଆ ନିଶ, ମେଦବର୍ଜିତ ସୁଗଠିତ ସୁଠାମ ବୃଷସ୍କନ୍ଧ, ଶାଳପ୍ରାଂଶ ଭୁଜ ପୁରୁଷସ୍ରବ, କଣ୍ଠସ୍ୱର ବଜ୍ର ନିର୍ଘୋଷ ମିତବାକ୍। ପଦେଦୀପଦ କଥାରେ ଏମନ୍ତ ପାଗରେ ସୁମନ୍ତର ଘରୁ ଗୋଡ଼ କାଢ଼ିବାର ହେତୁ, ରାସ୍ତାର କଦର୍ଥନା ଓ ଏବର ଅସହାୟତା ବୁଝି ଦୁଇଟା ମଜବୁତ ମୋଟା ତାକ୍ତା, ତିନିଜଣ ଭେଣ୍ଡା ଓ ଗୋଟେ ଟର୍ଚ୍ଚ ଯୋଗାଡ଼ କରି ଗାଡ଼ିଟାକୁ ଉଦ୍ଧାର କରି ବାହାର ଅଗଣାରେ ନେଇ ପହଞ୍ଚାଇଥିଲା। ରାତି 9ଟା, ଜଣକୁ ପ୍ରତାପପୁର ପଠାଇ ଦେଇଛି, ଆଜି ଆଉ କି ସଭା, ଆପଣ ବରଂ ରାତିଟା ଏଇଠି ରୁହନ୍ତୁ, ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରର ପରାମର୍ଶ ଥିଲା। ସୁମନ୍ତ ଅଗତ୍ୟା ରାଜି ହୋଇଗଲା। ରାତିରେ ରୁଟି, କୁକୁଡ଼ା, ତକ୍ତପୋଷ ଉପରେ ମୋଟା ନଡ଼ିଆ କତାର ଗଦି, ତା ଉପରେ ମଖମଲି ତୋଷକ। ସୁମନ୍ତଙ୍କୁ ଖଣ୍ଡେ ହଳଦିଆ ଦୋସୁତି ଘୋଡ଼ି ହେବା ଲାଗି ବଢ଼େଇ ଦେଉ ଦେଉ ଶ୍ରୀଚନ୍ଦନ କହିଲେ, ରାତି ବିକାଳି କାଳେ ଡରିବେ, ଅନୁମତି ଦେଲେ ମୁଁ ସେପଟ ଖଟଟାରେ ଶୋଇପଡ଼ନ୍ତି। ସୁମନ୍ତ ଆଶ୍ଚର୍ଯ୍ୟ, କି ଅଦ୍ଭୁତ ଲୋକ, ବଳେ ପଶା ଅତିଥିର ଅନୁମତି ଲୋଡ଼ୁଛନ୍ତି, କହିଲା, ମୋର ଡର ଭୟ ନାହିଁ ଆଜ୍ଞା, ଭୂତପ୍ରେତ। ହସିଥିଲା ସୁମନ୍ତ, ଭୂତପ୍ରେତ ଯଦି ବା କେବେ ଥିଲେ ଆଉ ନାହାନ୍ତି, ସବୁଗୁଡ଼ା ମଣିଷ ହୋଇଯାଇଛନ୍ତି, ନହେଲେ ଏତେ ହାଉଜାଉ ହୁଅନ୍ତି କିପରି। ଆପଣଙ୍କ କଥାକୁ ତାରିଫ କଲେ ବି ମୋତେ କହିବାକୁ ହେଉଛି ଯେ ଭୂତ ସତରେ ଅଛନ୍ତି, ଆଜି ହୁଏତ ଆପଣ ଜାଣିବେ। ଜାଣିବି ନା ଦେଖିବି, ସେମାନେ କ'ଣ ଏଇ ଘରେ ଚଳପ୍ରଚଳ ହେଉଛନ୍ତି। ଶ୍ରୀଚନ୍ଦନଙ୍କ ଆଖି ଦୁଇଟା ଆହୁରି ଜଳି ଉଠିଲା। ମୋତେ ବା ଏ ଘରର ଲୋକଙ୍କୁ ପହଳରେ ବି ଭୂତ କହିବା ଶୋଭା ପାଇଲା ନାହିଁ ମହାଶୟ, ଛାଡ଼ନ୍ତୁ ଆପଣ ନୂଆ ଲୋକ, ଏ ଘର ନୁହେଁ ଏଇ ଗାଁରେ, ସବୁଦିନେ ନୁହେଁ ବର୍ଷକୁ ଥରେ, 10 ବର୍ଷ ହେଲା ଶ୍ରାବଣ ଅମାବାସ୍ୟା ରାତିରେ। ସୁମନ୍ତ ଅନୁତପ୍ତ ହେଲେ ବି ଭୂତ ସ୍ୱୀକାର କରିବାକୁ ନାରାଜ, ପଚାରିଲା, କେଉଁ ବିଦେହୀ ଆତ୍ମା, ମନେ ହେଉଛି ଆପଣ ପ୍ରେତତତ୍ତ୍ୱରେ ଅବଗ୍ରାହୀ, ତଥାପି ଏପରି ପ୍ରଗଳ୍ଭ କାହିଁକି। କେବଳ ମୁଁ ନୁହେଁ, ଏ ଖଣ୍ଡମଣ୍ଡଳରେ ସମସ୍ତେ ଜାଣନ୍ତି ଆମ ସାନ ସାନ୍ତାଣୀ, ଏପରି ମମତାମୟୀ କ'ଣ କମ୍ ଥିବେ। ଦୁର୍ଘଟଣାରେ 10 ବର୍ଷ ତଳେ କାଳ ହୋଇଗଲା, ଶ୍ରାବଣ ଅମାବାସ୍ୟାର ଉପରଓଳି, ସେଇ ରାତିରେ ସେ ଆଉ ଗୋଟିଏ ପ୍ରାଣୀ ଦେହରେ ଆବିର୍ଭୂତ ହେଲେ। ଶୀତ ଆରମ୍ଭ ହଉ, ୟା ଭିତରେ ନାନା ଗୁଣି ଗାରେଡ଼ି, ମନ୍ତ୍ରଯନ୍ତ୍ର, ଶାନ୍ତି ସ୍ୱସ୍ଥୟିନୀ, ପୂଜା ଅର୍ଚ୍ଚନା, ଜାଗଯଜ୍ଞ କରାଯାଇଛି, ଏଇଟା 10ମ ବର୍ଷ। ଅନେକଙ୍କର ବିଶ୍ୱାସ ଯେ 10 ବର୍ଷରେ ପ୍ରେତଜ୍ୱନିରୁ ମୁକ୍ତି ସମ୍ଭବ, ଆଉ ହୁଏତ ତାଙ୍କର ଆବିର୍ଭାବ ହେବ ନାହିଁ। ତଥାପି ମହାଶୟ, ମୁଁ ହନୁମାନ ଚାଳିଶା ଆବୃତ୍ତି କରୁଛି, ଅନୁରୋଧ, ଆବୃତ୍ତିର ଅନୁସରଣ କରିବା ହେବେ। ଶ୍ରୀଚନ୍ଦନ ହନୁମାନ ଚାଳିଶା ଗାଇଲେ, ତାଙ୍କ ପଛେ ପଛେ ସୁମନ୍ତ, ଭୂତ ପିଚାସ ନିକଟ ନେହି ଆବେ, ମହାବୀର ଯବ ନାମ ସୁନାବେ। ପଦଟି ଆଉଡ଼େଇଲା ବେଳେ ସୁମନ୍ତ ଏକ ପରମ ନିଶ୍ଚିନ୍ତତା ଅନୁଭବ କଲା। ପରେ ପରେ କ୍ଳାନ୍ତ ଅବସନ୍ନ ସୁମନ୍ତ ପ୍ରାୟ ସଙ୍ଗେ ସଙ୍ଗେ ଶୋଇପଡ଼ିଲା। ଶବ୍ଦଟା ଶୁଣି ଉଠିପଡ଼ି ସୁମନ୍ତ ଟର୍ଚ୍ଚଟା ଚିପିଡ଼ିଲା ବେଳକୁ ଶ୍ରୀଚନ୍ଦନ କହିଲେ, ଅଧ୍ୟାପକ ମହାଶୟ, ଆଜି ହେଉଛି ଶ୍ରାବଣ ଅମାବାସ୍ୟା, ମନେ ଅଛି ତ, ଆମର ସବୁ ଚେଷ୍ଟା ବ୍ୟର୍ଥ ହୋଇଛି, ସାନ୍ତାଣୀ ପ୍ରେତଜୋନିରେ ହିଁ ଅଛନ୍ତି। ଶ୍ରୀଚନ୍ଦନ ମହାଶୟ, ଆପଣ ତ ଏଇମାତ୍ର ଉଠିଲେ, ଜାଣିଲେ କିପରି। ସୁମନ୍ତ ବାବୁ, ଆପଣ କାହିଁକି ଉଠି ପଡ଼ିଲେ? କ'ଣ ଗୋଟିଏ ବିକଟାଳ ଶବ୍ଦ ଶୁଣିଲା ପରି ଲାଗିଲା। ବିକଟାଳ? ମୋତେ ତ କ୍ରନ୍ଦନ ପରି ଶୁଭିଲା। ଶୁଭେ, ଆଉ ଟିକେ ପରେ ଶୁଣିବେ ବିରାମହୀନ ଆକୁଳ କ୍ରନ୍ଦନ। ନାନା ସ୍ୱରଗ୍ରାମରେ ସମୁଦ୍ରର ପାଣି ଗୋଟାଏ ଆବର୍ତ୍ତରେ ରସାତଳଗାମୀ ହେଲେ ବା ପୃଥିବୀର ସବୁ ପବନ ଗୋଟିଏ ରନ୍ଧ୍ରରୁ ବିନିର୍ଗତ ହେଲେ କିପରି ଶୁଭନ୍ତା ସୁମନ୍ତବାବୁ? ବୁଝିପାରିଲେ ନାହିଁ ଆଜ୍ଞା। ସୁମନ୍ତ ସତରେ ବୁଝିପାରୁନଥିଲା। ଭାବୁଥିଲା କି କଳ୍ପନାରେ ବାବା, କି ଭାଷା, କିନ୍ତୁ ତା ପାଇଁ ଅସଲ ପ୍ରହେଳିକା ସେଇ ମମତା ମୈଟି। ଦୁର୍ଘଟଣାରେ ମଲେ? କି ଦୁର୍ଘଟଣା? ପ୍ରେତ କାହିଁକି ହେଲେ? ପୁଣି କେଉଁ ପ୍ରାଣୀଟିକୁ ସେ ଆଦରିଛନ୍ତି? ସେ ନିର୍ଦ୍ଦିଷ୍ଟ ପ୍ରାଣୀଟିକୁ କ'ଣ 10 ବର୍ଷ ହେଲାଣି ବଞ୍ଚିଛି? ତା ପ୍ରଶ୍ନ ଶୁଣି ଶ୍ରୀଚନ୍ଦନ କହିଚାଲିଲେ, ସାନ ସାନ୍ତାଣୀ 25 ବର୍ଷରେ ବିଧବା ହେଲେ, ସତୀ ହେବାକୁ ଚାହୁଁଥିଲେ, 10 ବର୍ଷର ଏକମାତ୍ର ପୁଅଟି ପାଇଁ ବଞ୍ଚି ରହିଲେ। ପୁଅ ଯୋଗ୍ୟ ହୋଇ ବିଦେଶ ଗଲେ, ସେଠାରେ ଘର ସଂସାର କରି ରହିଗଲେ। ସାନ୍ତାଣୀ ଆରମ୍ଭରୁ ଦିଅରକୁ ବହୁତ ସ୍ନେହ କରୁଥିଲେ, ପୁଅ ନ ଫେରିବାରୁ ଆହୁରି ବେଶୀ ସ୍ନେହ କଲେ। କ'ଣ କେମିତି ହେଇଗଲା? ସାନ୍ତାଣୀ ଗର୍ଭବତୀ ହୋଇଗଲେ। ଗୋଟେ କାହାକୁ ଡକେଇ ଗର୍ଭ ନଷ୍ଟ କରାଇବାରେ ପ୍ରଚୁର ରକ୍ତସ୍ରାବ ହେଲା, ମରିଗଲେ। ଆମେ ସବୁ କୁଳକୁଟୁମ୍ବ ଲାଜରୁ ଚୁପଚାପ ଶବ ସତ୍କାର କରିଦେଲୁ। ସେଇ ରାତିରେ ସାରସଟିଏ ମଶାଣିର ଓସ୍ତ ଗଛରେ ବସି ବିଳାପ କରିବାର ଲାଗିଲା। ବାସ୍, ଖାଲି ରାତିଟା, ସକାଳକୁ ନଥିଲା। ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏମିତି ଘଟିଲା। ସାରସର ଡାକ ଶୁଣିଛନ୍ତି ଆଜ୍ଞା? ତୁରି ପରି ତୋର ସାନ୍ତାଣୀ, ସାରସ କିନ୍ତୁ ମଣିଷଟା ପରି ବାହୁନେ, ଅବଶ୍ୟ ଭୟଙ୍କର ବଡ଼ ପାଟିରେ। କ'ଣ ସେ ଏକା ସାରସ? ନାଇଁ ଆଜ୍ଞା, ପ୍ରତିବର୍ଷ ନୂଆ ସାରସ ବୋଧୁଏ। 2-3 ବର୍ଷ ଆମେ ବାଣୁଆ ଲଗେଇଲୁ, 4-4ଟା ସାରସ ମରା ହେଲେଣି। ସାରସ ଦେଖିଛନ୍ତି? ମଣିଷ ଉଞ୍ଚା ବିରାଟ ପକ୍ଷୀ, ଲମ୍ବା ଲମ୍ବା ନାଲି ଗୋଡ଼, ମୁଣ୍ଡ ଓ ପାଖକୁ ଲାଗିଥିବା ବେକ ବି ନାଲି, ନାଲି ପଗଡ଼ି ପିନ୍ଧିଥିବା ମଣିଷ ଯେମିତି। ଆଶ୍ଚର୍ଯ୍ୟର କଥା କ'ଣ କହିବେ ଆଜ୍ଞା, ଆମେ ଯେଉଁଗୁଡ଼ାକ ମରେଇଲୁଣି ସବୁଗୁଡ଼ାକର ଥଣ୍ଟ ବକେଟେ ବକେଟେ, ବେକ ମୁଣ୍ଡ ମିଶାମିଶି, ଢିମା ଢିମା ଗୋଲ ଗୋଲ ଆଖି, ପେଚା ପରି ମୁହଁ, ଅବିକଳ ମଣିଷ ଭଳି ଦେଖିଲେ ଡର ମାଡ଼େ। ସୁମନ୍ତ ମନରେ ନାନା ପ୍ରଶ୍ନ। ସାରସମାନେ ଯୋଡ଼ି ବାନ୍ଧି ରହନ୍ତି, ଜଳାଭୂମିରେ ବସା ବାନ୍ଧନ୍ତି, ଭୁଲ ବୁଝିଛନ୍ତି ଶ୍ରୀଚନ୍ଦନ। ଆଉ କି ଚଢ଼େଇ ହୋଇଥିବ? ଅମାବାସ୍ୟା ଦିନ ଚଢ଼େଇ ଦଳ ଏ ବାଟ ଦେଇ ଉଡ଼ି ଯାଉଥିବେ, ଗୋଟିଏ ଦଳ ଛଡ଼ା ହୋଇ ଅଟକି ଯାଇଥିବ, କହିଲା। ଆଉ କେଉଁ ଚଢ଼େଇ ହୋଇଥିବ ଆଜ୍ଞା? ସାରସ ଗଛରେ ରହେ ନା, ଏକୁଟିଆ ବି ନୁହେଁ। ସୁମନ୍ତ ବାବୁ, ସାରସ ଚିହ୍ନିବାରେ ଆମର ଭୁଲ ହେବ? ଆମ ପାଟରେ ପରା ଭେଳା ଭେଳା ସାରସ, ଅନ୍ୟ ଚଢ଼େଇ ନୁହେଁ। ସାନ୍ତାଣୀ ଗୋଟେ ବେଜୋଡ଼ ସାରସ ବାଛି ନିଜେ ବିଜେ ହୋଇ ପଡ଼ୁଛନ୍ତି। ଭାରି ଭଲ ଗୀତ ଗାଉଥିଲେ ସିଏ, କେତେଥର ମୁଁ ନିଜେ ଦୂରରୁ ଶୁଣିଛି ଗୋପାଳକୃଷ୍ଣଙ୍କର ସାର ସଜ ସାରସ ଲପନାରେ, ଦିଅରର ନାଁ ବି ସାରଙ୍ଗ ତାଙ୍କର। ଯେଉଁଥିରେ ହେଉ, ସାନ୍ତାଣୀ ଜାଣିଶୁଣି ଏଇ ଚଢ଼େଇଟିକୁ ବାଛିଛନ୍ତି। ସୁମନ୍ତ କହିବାକୁ ବାହାରୁଥିଲା ଯେ ସାରସ ଲପନାର ସାରସଟା ଚଢ଼େଇ ନୁହେଁ, ଫୁଲ, ପଦ୍ମ ଫୁଲ। ମାତ୍ର ତାର ମନେ ପଡ଼ିଗଲା ସାରସ ଓ ସାରଙ୍ଗ ଉଭୟ ପଦ୍ମ ଓ ରାଜହଂସ ପାଇଁ ମଧ୍ୟ ପ୍ରଯୁଜ୍ୟ। ଠିକ୍ ସେତିକିବେଳକୁ ତାକୁ ଲାଗିଲା ଚାରିଆଡ଼େ ଗୋଟିଏ ଅଦ୍ଭୁତ ସ୍ତବ୍ଧତା ଛାଇଯାଉଛି, ମେଘ ପବନ ବିଜୁଳି ସବୁ ଯେମିତି ହଠାତ୍ ବନ୍ଦ ହୋଇଯାଇଛି। ସେଇ ନିମିଷକର ଅଖଣ୍ଡ ନିରନ୍ଧ୍ର ସ୍ତବ୍ଧତାକୁ ଚୁର୍ମାର କରି ଗୋଟିଏ କ୍ରମବର୍ଦ୍ଧିଷ୍ଣୁ ବିଳାପ ଧ୍ୱନି ଦିଗ ବିଦିଗ ବ୍ୟାପିଗଲା। ଆ, ହଠାତ୍ ଆଉ ଗୋଟେ ଶବ୍ଦ, ଗୁଳି। ଶ୍ରୀଚନ୍ଦନ ଖଟରୁ ଡେଇଁ ପଡ଼ିଲେ, ଡେଇଁ ପଡ଼ି ଦୌଡ଼ିଲେ, ପଛେ ପଛେ ସୁମନ୍ତ, ଆଗରେ ବିରାଟ ଓସ୍ତ ଗଛ, ଚଢ଼େଇ ଡେଣାର ଫଡ଼ଫଡ଼ ସାଙ୍ଗକୁ ଗୋଟେ ମଣିଷର ଗଁ ଗଁ ଶବ୍ଦ। ସୁମନ୍ତ ଟର୍ଚ୍ଚ ଜାଳିଲା, ସବୁ ଶବ୍ଦ ବନ୍ଦ ହୋଇଗଲା। ଓସ୍ତ ମୂଳେ ଗୋଟେ ବିରାଟ ଚଢ଼େଇ, ତା ତଳେ ମଣିଷଟିଏ, ମଣିଷଟିଏ ଚିତ୍ ହୋଇ ପଡ଼ିଛି, ତା ମୁହଁ ଉପରେ ଚଢ଼େଇର ମୁହଁ, ଦେହ ଉପରେ ଚଢ଼େଇର ଦେହ, ଗୋଡ଼ ଉପରେ ଚଢ଼େଇର ଗୋଡ଼। ଚଢ଼େଇ ଡେଣା ଦୁଇଟା ତେର୍ଛେଇ ଯାଇ ମଣିଷଟାକୁ ଆବୁରି ପକାଇଛି, ଉଭୟ ରକ୍ତ ଜୁଡ଼ବୁଡ଼। ଖଣ୍ଡେ ଦୂରରେ ଗୋଟେ ଶକ୍ତିଶାଳୀ ରାଇଫଲ। ସୁମନ୍ତ ଅନୁମାନ କଲା ଯେ ଲୋକଟା ଚଢ଼େଇ ମାରିବାକୁ ରାଇଫଲର ଗୁଳି ଫୁଟେଇଛି, ଚଢ଼େଇଟା ଖସି ପଡ଼ିଛି ଠିକ୍ ତାରି ଉପରେ। ଚଢ଼େଇ ମରିଛି ଗୁଳିରେ, ଲୋକଟା ମରିଛି ଗଛ ଶିଆରେ ମୁଣ୍ଡ ପିଟି ହୋଇ। ଶ୍ରୀଚନ୍ଦନ ଆଗେଇ ଯାଇ ଚଢ଼େଇ ଡେଣାର ଆଡ଼େଇ ଦେଇ ଚିତ୍କାର କରି ଉଠିଲା, ସାରଙ୍ଗ,